ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 120 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ତିବେଲ୍ ଏଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେରଘା ପ୍ରସାରଣ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଳାହାଣ୍ଡି ଜିଲ୍ଲାର ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବେ। ଭବାନୀପାଟଣା ରିଷିଗାଁ କ୍ରିଷ୍ଣାନଗର ପଡ଼ିଆଠାରେ ହେବାର୍କେ ଥିବାର ସମାରୋହଟି ମୁଖ୍ୟମନ୍ତ୍ରୀ ଯୋଜନାର ପହିଲା ଖେପେ ରାଜ୍ୟର 50,000 ଅଧିକା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ସାହାଯ୍ୟ ବାଣ୍ଟବେ। ଇତାର ସହିତ ଜିଲ୍ଲାର 600 କୋଟି ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ କରବାର କାର୍ଯ୍ୟକ୍ରମ ରହିଛେ। ଇନ ଜନେଦି ଯେପରି ଯେ ଏବେ 3 ବର୍ଷ ଭିତରେ ଅନ୍ତୋଦୟ ଗୃହ ଯୋଜନାଟି 7,550 କୋଟି ଟଙ୍କା ଖର୍ଚ୍ଚ କରାଯାଇ ଗରିବ ଆର୍ ପ୍ରାକୃତିକ ବିପର୍ଯ୍ୟୟ କି ଭିନ୍ ଭିନ୍ କାରଣରୁ ଘର ହରାଇଥିବା ଲୋକଙ୍କୁ ଏଥି ଅଗ୍ରାଧିକାର ଦିଆଯିବା। ଏବେ 5 ବର୍ଷ ଭିତରେ ଓଡ଼ିଶା ପୂର୍ବ ଭାରତର ଶିଳ୍ପ ରାଜଧାନୀ ହେବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବିଧାନସଭାର ବ୍ୟୟ ମଞ୍ଜୁରୀ ବିଲ୍ ବାବଦ ଉତ୍ତର ରଖିକରି ମୁଖ୍ୟମନ୍ତ୍ରୀ କହିଛନ୍, 2036 ତକ ସମୃଦ୍ଧ ଓଡ଼ିଶା ଗଠନ କରିବାର ଲକ୍ଷ୍ୟଟି ତାଙ୍କର ସରକାର ଏ ବଜେଟ୍ ଆଣିଛନ୍। ବୁର୍ଲା, ବରହମପୁର ଆର୍ କେନ୍ଦୁଝରନ ଡେଣ୍ଟାଲ କଲେଜ, ରାୟରଙ୍ଗପୁରନ ଆୟୁର୍ବେଦ କଲେଜ ଆଉ ଭିନ୍ ଭିନ୍ ଜିଲ୍ଲାର ମେଡିକାଲ କଲେଜ ସ୍ଥାପନା କରବାରକେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍। ଏବେ 5 ବର୍ଷ ଭିତରେ 15,00,000 ହେକ୍ଟର ଜମିକେ ଜଳସେଚନ କରିବାର ଲକ୍ଷ୍ୟ ରଖାଯାଇଛି। ନୂଆ ସରକାର 8 ନିଯୁକ୍ତି ମେଲାଥି 26,000 ସରକାରୀ ନିଯୁକ୍ତି ଦେଇସାରିଛ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଆବାକାଲ ସରକାରୀ ଛୁଟି ଥିବାରୁ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଏବେ ଶୁଣାଣି ତାରିଖ ଗଣମାଧ୍ୟମ ଜରିଆ ଲୋକଙ୍କୁ ଜନାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟ ଖରାର ମୁକାବିଲା ଓ ପ୍ରସ୍ତୁତି ବାବଦେ ଗଲାକାଲ ଭୁବନେଶ୍ୱର ଲୋକସଭା ଭବନଠାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଛନ୍। ବଢ଼ତି ଖରାକେ ନେଇକରି ଜିଲ୍ଲାପାଳମାନେ କେନ୍ ହିସାବରେ ପ୍ରସ୍ତୁତି ଚଲେଇଛନ୍, ସେ ହିସାବରେ ଜିଲ୍ଲାପାଳମାନଙ୍କ ସାଙ୍ଗେ ଆଭାସୀ ଜରିଆ ଆଲୋଚନା କରିଛନ୍। ଖରା ସମୟଥି ପାଣିର ମହଜୁଦ ଉପରେ ଫି ଦିନ ଟେକ୍ନିକ୍ ଖବର ରଖବାର ସହିତ ଖରାର ମୁକାବିଲା ବାବଦ ମାର୍ଗଦର୍ଶିକା ପାଳନ କରିକରି ସଚେତନତା କାର୍ଯ୍ୟକ୍ରମକେ ବ୍ୟାପକ କରବାର ଲାଗି ଏ ଅବସରରେ ଶ୍ରୀ ଆହୁଜା ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଖରାର ମୁକାବିଲା ଲାଗି ରାଜ୍ୟ ପରିବହନ ପ୍ରାଧିକରଣ ଏସ୍ଟିଏ ତରଫରୁ ସବୁ ବସ୍ମାନଙ୍କ ଲାଗି ନିର୍ଦ୍ଦେଶନାମା ବାହାରିଛି। ନିର୍ଦ୍ଦେଶନାମା ଅନୁସାରେ ଖରା ସମୟଟି ଯାତ୍ରୀମାନଙ୍କର ସୁରକ୍ଷିତ ଯାତ୍ରାକେ ସୁନିଶ୍ଚିତ କରିବା ଲାଗି ସବୁ ବସ୍ତି ସଫା ପିଇବାର ପାଇଁ ମହଜୁଦ ରଖାଯିବା, ବରଫ ପ୍ୟାକେଟ୍, ପ୍ରାଥମିକ ଚିକିତ୍ସା କିଟ୍ ଆଉ ଓଆର୍ଏସ୍ ମହଜୁଦ ରଖବାରଟା ଜରୁରୀ ଏ। ଏତାର ସହିତ ରାଜପଥମାନଙ୍କେ ଜଲକିଓକ୍ସମାନ ସ୍ଥାପନା କରାଯିବା, ଗାଡ଼ିମାନଙ୍କେ ବେଶୀ ଭିଡ଼ି ନାଇଁ କରବାରକେ ଭି ଏସ୍ଟିଏ ତରଫରୁ ପରାମର୍ଶ ଦିଆଯାଇଛି। ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ଲାଗି ଏ ବଛର ଓଡ଼ିଶା ଦିବସ ନୂଆଦିଲ୍ଲୀଠାରେ ଭିଲ୍ ବଡ଼ ଆକାରରେ ପାଳନ କରାଯିବା। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଅଡିଟୋରିୟମଠାରେ ହେବାର୍କେ ଥିବା ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ଆଉ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ପ୍ରଧାନମନ୍ତ୍ରୀଙ୍କର ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ସହିତ ବହୁତେ ସିଆମ ସୁଜନ ଯୋଗଦେବେ। ଏ ବାବଦେ ନୂଆଦିଲ୍ଲୀ ଓଡ଼ିଶା ଭବନର ପ୍ରମୁଖ ଆବାସିକ କମିଶନର ବିଶାଲ ଗଗନ ସାମ୍ବାଦିକ ସମ୍ମିଳନୀ ଜରିଆ ସୂଚନା ଦେଇଛନ୍। ଏନ୍ସିସି କ୍ୟାଡେଟ୍ମାନଙ୍କର ସଂଖ୍ୟା 63,000-90,000 ବଢ଼ାବାରକେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍। ଏ ବାବଦ ପ୍ରସ୍ତାବକେ ରାଜ୍ୟ ସରକାର ଅନୁମୋଦନ କରିକରି କେନ୍ଦ୍ରର ଅନୁମୋଦନ ଲାଗି ପଠାଇଛନ୍ ବୋଲି ଗଲାକାଲି ମୁଖ୍ୟ ଶାସନ ସଚିବ ମୋହନ ଆଜଙ୍କର ଅଧ୍ୟକ୍ଷତା ହୋଇଥିବା ଗୋଟିଏ ବୈଠକ ଉତ୍ତରୁ ଜଣାପଡ଼ିଛି। ଏନ୍ସିସି ପ୍ରଶିକ୍ଷାର୍ଥୀମାନଙ୍କୁ ବିମାନ ଉଡ଼ାବାର ତାଲିମ ଦେବାରକେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରନ ଗୋଟିଏ ହେଙ୍ଗର ସ୍ଥାପନା ଲାଗି ଚୁକ୍ତିନାମା ବାବଦେ ଆଲୋଚନା ହୋଇଥିଲା। ସେନ୍ତା ଝାରସୁଗୁଡ଼ାନ ଏନ୍ସିସି କ୍ୟାଡେଟ୍ମାନଙ୍କର ତାଲିମ ଲାଗି ରହିଥିବା ଅସ୍ତ୍ରଶସ୍ତ ସୁରକ୍ଷା ଲାଗି ଜିଲ୍ଲା ପୁଲିସ ଅଧିକାରୀଙ୍କୁ ଚିଠି ଲେଖବାରକେ ଏ ଅବସରରେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆନ୍ତର୍ଜାତୀୟ ସମବାୟ ବର୍ଷ ପାଳନ କାର୍ଯ୍ୟକ୍ରମ ହୋଇଯାଇଛି। ସମବାୟ ସମିତି ସମୂହର ଉପନିବନ୍ଧକ ମୋନିକା ରାୟଙ୍କର ତତ୍ତ୍ୱାବଧାନ ଆଉ ଜିଲ୍ଲାପାଳ କବୀନ୍ଦ୍ର ସାହୁଙ୍କର ଅଧ୍ୟକ୍ଷତାଟି ହୋଇଥିବା ବୈଠକଟି ଜିଲ୍ଲାର ସମବାୟ କ୍ଷେତ୍ରଟି ଅଗ୍ରଗତି ଲାଗି ନିଆଯାଇଥିବା ଭିନ୍ ଭିନ୍ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା। ପଶ୍ଚିମ ଆର୍ ଭିତ୍ରିଆ ଜିଲ୍ଲାମାନଙ୍କେ ଆଜି ଆର୍ ଆବାକାଲ ଜବରଖରା ଜାରି ରହିବା। আজ সম্বলপুর, ঝারসুগুড়া, সুবর্ণপুর, বৌদ্ধ আর অনুগুল জেলানো গ্রীষ্ম লহরী সহতে তাতে 43 ডিগ্রি উপরে রহবা। সেন্তা সমুদ্র খনি জেলা মানকে বিল তাতে 40 ডিগ্রি উপরে রহবা বলে ভুবনেশ্বর আঞ্চলিক পানিপাগ বিজ্ঞান কেন্দ্র অনুমান করেছে। সম্বলপুর গতকাল রাজ্যের সবুজ জহ তাতে 42 ডিগ্রি সেলসিয়াস রেকর্ড করা যাইছে। আঞ্চলিক খবর শেষ হল, জুহার।